ॐ नमो भगवते वासुदेवाय। श्रीमद्भगवद्गीता प्रश्न उत्तर। प्रश्न, समस्त चिंतार आम किभि भाव मुक्ति पाइबा? उत्तर, जात से ही ध्रुव मृत्यु ध्रुव जन्म अमृत तस्माद परिहार्य अर्थे नात्वं सूचकमर्हसि। प्रश्न, शांति प्राप्त होने स्थिर मन एवं आध्यात्मिक बुद्धि किपर प्राप्त हो पार? उत्तर, नास्ति बुद्धि रजुक्त न चाजुक्त भावना न चा भाव यथ शांति रशांत कुत सुखम। प्रश्न, भगवान को अर्पित अन्न भोग कहीं ग्रहण करवा उचित? उत्तर, यज्ञशिष्टा शिन सन्तो मुच्यंते सर्वकृपेश भुंजते तो अगं पापा जी पचंती आत्मकारणात्। प्रश्न, निजर निर्धारित कर्म कर मन को नियंत्रण कर संभव कि? उत्तर, एवं बुद्धे परम बुद्धा शस्तभ्यात्मनमात्मना जहि शत्रु महाबाहो काम रूपम दुरासदम। प्रश्न, भगवद्गीतार ज्ञान मनुष्य मान के उपलब्ध? उत्तर, इमं विवशत योगं प्राप्तवान हम अभ्यम विवस्वान मन विप्राह मनुरीख्वाग विप्रभित। प्रश्न, आम जीवन में किपरी परिपूर्णता प्राप्त कर? उत्तर, जन्म कर्म च मे दिव्यम एवं जो व्यतिदत्त तप्ता तेह पुनर्जन्म नैति मामी सुअर्जुन। प्रश्न, धर्म अर्थ काम मुख्यर प्राप्ति आम किभि भाव कर? उत्तर, कांक्षत कर्मणा सिद्धि जजंते इह देवता क्षिप्रंघी मानस लोके सिद्धिर्भवति कर्मजा। प्रश्न, प्रामाणिक आध्यात्मिक गुरु शरण किभि प्राप्त हो पार? उत्तर, तद्विधि प्रणिपातेन परिप्रश्नेन सेवया उपदेक्षन्ति ते ज्ञानं ज्ञानिनो तत्दर्शिनः। प्रश्न, पापी व्यक्ति कौन दुख सागर को पार हो पार? उत्तर, अपि चेदसि पापेभ्य सर्वेभ्य पापकृतमः सर्वज्ञान प्रवणैव वृजनं संतरिष्यसि। प्रश्न, कहीं मनुष्य मान को दुख विपत्ति लग रही है? उत्तर, जही संस्पर्श जब होगा दुख जोन एवते आद्यंत बंधक दिया नाते शिव रमते बुद्ध। प्रश्न, शांति प्राप्ति सरलतम सूत्र कौन? उत्तर, भोक्तारम यज्ञ तपसा सर्वलोक महेश्वरम सर्वभूतांग सर्वभूतानां ज्ञानतामांग शांति पृछति। प्रश्न, मन क्यों व्यक्तिर मित्र एवं कार शत्रु? उत्तर, बंधुरात्मात्मनस्तस्य जैनात्मैवात्मनाजितः अनात्मनस्तु शत्रुत्वे वर्तितात्मैव शत्रुवत्। प्रश्न, मनर नियंत्रण द्वारा कौन शांति संभव? उत्तर, जीतात्मना प्रशांतस्य परमात्मा समाहितः शीतोष्ण सुखदुःखेषु तथा मानापमनयो। प्रश्न, आमे कौन भगवान को देखिपर? भगवान एवं भक्तों मध्य प्रेम में संबंध किपर स्थापन हो पार? उत्तर, जो मंग पश्यति सर्वत्र सर्वं च मयि पश्यति तस्यां प्रणश्यामि स च मे न प्रणश्यति। प्रश्न, चंचल मन किपरि बस करिपर? उत्तर, अंशस्यां महाबाहो मन दुन्हीं ग्रह चलम अभ्यास न तुकुंती है वैराग्य न चक्रुहते। प्रश्न, भक्ति मार्ग रु विचलित व्यक्तिर व भक्तर भाग्य किपर होता है? उत्तर, प्राप्य पुनर्कृतां लोकानुसृत्वा सरस्वती समास सूचनां स्मृतांगे ही युग भ्रष्टो विजायते। प्रश्न, पूर्ण ज्ञान कौन? उत्तर, ज्ञान देहम से विज्ञानम इदम वख्यामि अशिष्यता यज्ञानता भूयोन्य ज्ञातव्यम अवशिष्यते। प्रश्न, जन्म मृत्यु किपरि उद्धार पाइबा? उत्तर, मत प्रतर नान्याद किंचिदस्ति धनंजय मयि सर्वमिदं प्रोतं सूत्रमणि गणायव। प्रश्न, मायारु मुक्ति पाइबार सरल उपाय कौन? उत्तर, दैवी हेसा गुणमयी मम माया दुरतया मामे बजे प्रपद्यन्ते माया मेतां तरन्तिते। प्रश्न, परम पुरुषोत्तम भगवान साकार न निराकार? उत्तर, अव्यक्तं व्यक्ति महापन्नं मन्यते माम बुद्धया परम भाव अजानंतो मम व्यम मनुतमम। प्रश्न, अतीत वर्तमान भविष्य विषय कौन आम जापर? उत्तर, वेदांसमतीतानी वर्तमान चर्जुन भविष्याणि च भूतानि मांगतु वेदन कश्चन। प्रश्न, कृष्ण भक्त कहीं विश्व भ्रमण करती? उत्तर, जेषां तु अंतर्गत पापं जनानां पुण्यकर्मणां ते द्वंद्व निर्मुक्त भजंती मांग दृढ़व्रता। प्रश्न, बार्धक्य एवं मृत्यु किभि मुक्ति पाई? उत्तर, जरा मरण मुख्याय मामाश्रित्य जतंती जयती ब्रह्म तदिव कृष्ण अध्यात्म कर्मचाखिम। ପ୍ରଶ୍ନ ଭକ୍ତି ମାର୍ଗର ଅନୁସରଣରେ କ'ଣ ଜଣେ ସମସ୍ତ ଫଳ ପ୍ରାପ୍ତ ହୋଇପାରିବେ? ଉତ୍ତର ବେଦେଷୁ ଯଜ୍ଞେଷୁ ତପସ୍ସୁ ଚୈବ ଦାନେଷୁ ଯତ୍ପୁଣ୍ୟ ଫଳଂ ପ୍ରତିଷ୍ଠମ ଅତ୍ୟତୀତ ସର୍ବଂ ଇଦଂ ବିଦିତ୍ୱା ଯୋଗୀଂ ପରମ ସ୍ଥାନ ଉପେଇତି ଚାଦ୍ୟମ୍। ପ୍ରଶ୍ନ କେତେ ପ୍ରକାର ପାପ ଅଛି ଏବଂ ଆମେ କିପରି ପାପକୁ ନଷ୍ଟ କରିପାରିବା? ଉତ୍ତର ଇଦଂ ତୁତେ ଗୁହ୍ୟତମଂ ପ୍ରବକ୍ଷ୍ୟାମ୍ୟ ଅନୁସୂହେବେ ଜ୍ଞାନଂ ବିଜ୍ଞାନ ସହିତ ଯଜ୍ଞାନ୍ତ ମୁଖ୍ୟ ଶୁଭାତ୍। ପ୍ରଶ୍ନ ଆମର ପରମ ଲକ୍ଷ୍ୟ ବାସ୍ତବିକ କ'ଣ ହେବା ଉଚିତ? ଉତ୍ତର ଗତିର୍ଭତା ପ୍ରଭୁ ସାକ୍ଷୀ ନିବାସ ଶରଣଂ ସୁହୃତ ପ୍ରଭବ ପ୍ରଳୟସ୍ଥାନ ନିଧାନଂ ବିଜମବ୍ୟୟମ୍। ପ୍ରଶ୍ନ ଏହି ଭୌତିକ ଶରୀର ତ୍ୟାଗ ପରେ କ'ଣ ଆମେ ମନବାଞ୍ଛିତ ଲୋକ ପ୍ରାପ୍ତ ହୋଇପାରିବା? ଉତ୍ତର ଯାଆନ୍ତି ଦେବବ୍ରତା ଦେବାନ୍, ପିତୃଣ ଯାଆନ୍ତି ପିତୃବ୍ରତା, ଭୂତାନି ଯାଆନ୍ତି ଭୂତେ, ଯା ଯାଆନ୍ତି ମଧ୍ୟ ଜିନୋପିମା। ପ୍ରଶ୍ନ ଆମେ ଯେଉଁ ଭୋଗ ଅର୍ପଣ କରୁଛେ ତାହା ଭଗବାନ କ'ଣ ଗ୍ରହଣ କରନ୍ତି? ଉତ୍ତର ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତା ପ୍ରୟଚ୍ଛତି ତଦାହଂ ଭକ୍ତି ଉପଭୃତମ ଅସ୍ନାମି ପ୍ରତାତ୍ମନ। ପ୍ରଶ୍ନ ବାସ୍ତବରେ ଆମର ପରମ ହିତୈଷୀ ଏବଂ ମିତ୍ର କିଏ? ଉତ୍ତର ସମହଂ ସର୍ବଭୂତିଷୁ ନମେ ଦୁଃସ୍ତି ନ ପ୍ରିୟ ଯେ ଭଜନ୍ତି ତୁମାଂ ଭକ୍ତ୍ୟା ମୈତି ତେଷୁ ଚାପ୍ୟହଂ। ପ୍ରଶ୍ନ ଭକ୍ତି ମାର୍ଗରେ ପ୍ରୟାସୀ ଭକ୍ତର ପତନରୁ ରକ୍ଷା ସମ୍ଭବ କି? ଉତ୍ତର ଅପି ଚେତ ଶୁଦ୍ରାଚାରୋ ଭଜତି ମାମନନ୍ୟ ଭାଗ ସାଧୁରୀବ ସମନ୍ତବ୍ୟ ସମ୍ୟକ ବ୍ୟବସ୍ଥିତ ହିସା। ପ୍ରଶ୍ନ ଭକ୍ତି ମାର୍ଗରେ ଅଗ୍ରସର ହେବା ପାଇଁ ଯୋଗ୍ୟତା କ'ଣ? ଉତ୍ତର ମାଙ୍ଗି ପାର୍ଥବ୍ୟପାଶ୍ରିତ୍ୟ ଯୋପି ସୁପାପ ଜନୟୋ ସ୍ତ୍ରୀ ବୈଶ୍ୱସ୍ୱତା ଶୁଦ୍ରା ତେବି ଯାଆନ୍ତି ପରାଙ୍ଗତିମ୍। ପ୍ରଶ୍ନ ଏହି ଭୌତିକ ଜଗତରେ ଆମେ କିପରି ସୁଖ ପାଇପାରିବା? ଉତ୍ତର ମନ୍ମନା ଭବ ମଦ ଭକ୍ତ ମଧ୍ୟ ଜୀମାଂ ନମସ୍କୃ ମାମେ ବିଶ୍ୱସ ଯୁକ୍ତି ମହାତ୍ମାନ ମତ୍ପରାୟଣ। ପ୍ରଶ୍ନ ମୋହ ଏବଂ ପାପରୁ ଆମେ କିପରି ମୁକ୍ତ ହୋଇପାରିବା? ଉତ୍ତର ଯୋ ମାମଜମ ଅନାଦିମ ଚ ବେଦି ଲୋକମହେଶ୍ୱରମ ଅସମୂଢ଼ ସମୂର୍ତ୍ତି ସୁ ସର୍ବପାପି ପ୍ରମୁଚ୍ୟତି। ପ୍ରଶ୍ନ ଅସଂଖ୍ୟ ବ୍ରହ୍ମାଣ୍ଡରେ କେଉଁ ଜୀବାତ୍ମା ସର୍ବାଧିକ ଭାଗ୍ୟଶାଳୀ ଅଟନ୍ତି? ଉତ୍ତର ମଚିତା ମଦଗତ ପ୍ରାଣ ବୋଧୟନ୍ତ ପରସ୍ପରମ କଥୟନ୍ତ ନିତ୍ୟଂ ତୁଷ୍ୟନ୍ତି ଚ ରମନ୍ତି ଚ। ପ୍ରଶ୍ନ ମନୁଷ୍ୟ ଜୀବନର ସର୍ବୋଚ୍ଚ ପ୍ରାପ୍ତି କ'ଣ? ଉତ୍ତର ତେଷାଂ ସତଯୁକ୍ତାନାଂ ଭଜତାଂ ପ୍ରୀତିପୂର୍ବକଂ ଦଦାମି ବୁଦ୍ଧି ଯୋଗଂ ତଂ ଜୈନ ମାମ ଭଜାନ୍ତି ତେ। ପ୍ରଶ୍ନ ଲକ୍ଷ ଲକ୍ଷ ଜନ୍ମ ଧରି ଥିବା ହୃଦୟର ମହିଳା କିପରି ଦୂର ହେବ? ଉତ୍ତର ପରମ ପୁରୁଷୋତ୍ତମ ଆଉ ଗୋଟେ ପ୍ରଶ୍ନ ପରମ ପୁରୁଷୋତ୍ତମ ଭଗବାନ କିଏ? ଏ ଦୁଇଟି ପ୍ରଶ୍ନର ଉତ୍ତର ହେଉଛି ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମଂ ଭଗବାନ ପୁରୁଷଂ ସତଂ ଦେବ୍ୟମ ଆଦି ଦେବଙ୍ଗଜଂ ବିଭୁମ୍। ପ୍ରଶ୍ନ ଭଗବାନ ଶ୍ରୀକୃଷ୍ଣ ତାଙ୍କର ବିରାଟ ରୂପକୁ କାହିଁକି ଅର୍ଜୁନକୁ ଦେଖାଇଲେ? ଉତ୍ତର ମଦନୁଗ୍ରହାୟ ପରମଂ ଗୁହ୍ୟମ ଅଧ୍ୟାତ୍ମ ସଙ୍ଗୀତଂ ଯତ୍ୟୁକ୍ତଂ ବଚସ୍ତେନ ମୋହୋୟଂ ବିଗତୋ ମମ। ପ୍ରଶ୍ନ କୃଷ୍ଣ ଭାବନାମୃତ ଆନ୍ଦୋଳନ ମାନବ ସମାଜ ପ୍ରତି କ'ଣ ଏକ ଅନୁପମ ଉପହାର? ଉତ୍ତର ଭକ୍ତ୍ୟା ତୃଣେ ଅଶକ୍ୟ ଅହମ୍ ଏବଂ ବିଦୌର୍ଜନ ଜ୍ଞାତୁଂ ଦ୍ରଷ୍ଟୁଂ ଚ ତତ୍ୱିନ ପ୍ରବିଷ୍ଟୁଂ ଚ ପରନ୍ତବ। ପ୍ରଶ୍ନ ଭଗବତ ଗୀତାର ସାର କ'ଣ? ଶୁଦ୍ଧ ଭକ୍ତି କ'ଣ? ଉତ୍ତର ମତ୍କର୍ମ କୃତ୍ମତ୍ମର୍ମ ମଦଭକ୍ତ ସଂଗବର୍ଜିତ ନିର୍ବୀର ସର୍ବଭୂତିଷୁ ଯଶ ମାମିତି ପାଣ୍ଡବ। ପ୍ରଶ୍ନ ଭୌତିକ ପ୍ରକୃତିର ତିନି ଗୁଣ ଉପରେ କିପରି ବିଜୟ ପ୍ରାପ୍ତ ହୋଇପାରିବା? ଉତ୍ତର ମାଂଚ ବ୍ୟବିଚାରେଣ ଭକ୍ତିଯୋଗେନ ସେବତେ ସଗୁଣାନୁସମତି ଦେଇତାନ୍ ବ୍ରହ୍ମ ଭୂୟାୟ କଳ୍ପତେ। ପ୍ରଶ୍ନ ଭଗବାନଙ୍କ ପ୍ରତ୍ୟକ୍ଷ ଦର୍ଶନ ସମ୍ଭବ କି? ଉତ୍ତର ନିର୍ମାଣ ମୋହାଜିତ ସଙ୍ଗ ଦୋଷା ଅଧ୍ୟାତ୍ମ ନିତ୍ୟା ବିନିବୃତ କାମ ଦ୍ୱନ୍ଦ୍ୱର୍ବିମୁକ୍ତ ସୁଖ ଦୁଃଖ ସଙ୍ଗୈ ଗଚ୍ଛନ୍ତ ମୂଢ଼ା ପଦମବ୍ୟୟମ ତତ୍। ପ୍ରଶ୍ନ ଭୌତିକ ଶରୀର ତ୍ୟାଗ କରି ଜୀବ ନିଜ ସାଥିରେ କ'ଣ ନେଇକରି ଯାଏ? ଉତ୍ତର ଶରୀରଂ ଯଦବାପ୍ନୋତି ଯଚ୍ଚାପି ଉତ୍କ୍ରାମତି ସୁର ଗୃହୀତାନି ସଂଜାତି ବାହିର୍ଗନ୍ଧାନି ବାସୟାତ୍। ପ୍ରଶ୍ନ କେଉଁଠାରୁ ଆମେ ଜ୍ଞାନ ସ୍ମୃତି ଏବଂ ବିସ୍ମୃତି ପାଉ? ଉତ୍ତର ସର୍ବସ୍ୱ ଚାହଂ ହୃଦି ସନ୍ନିବିଷ୍ଟୋ ମତ ସ୍ମୃତିର୍ ଜ୍ଞାନମ ଅପହନଂ ଚ ବେଦେଶ ସର୍ବୈରହମ୍ୟବ୍ୟବେଦ୍ୟୋ ବେଦାନ୍ତ କୃତ ବେଦ ବେଦେବ ଚାହଂ। ପ୍ରଶ୍ନ କିଭଳି ଆମେ ମୋହ ଏବଂ ତାହାର କାରଣ ଦ୍ୱାରା ପ୍ରଭାବିତ ହେଉ? ଉତ୍ତର ଇଦମଧ୍ୟମୟାଲବ୍ଧ ଇଦ ପ୍ରାପ୍ସ ମନୋରଥମ ଇଦମସିଦମେ ଭବିଷ୍ୟତି ପୁନର୍ଧନମ୍। ପ୍ରଶ୍ନ କର୍ମର ପୂର୍ଣ୍ଣତା ପାଇଁ ପାଞ୍ଚଟି କାରକ କ'ଣ? अधिष्ठानं तथा कर्ता करणं च पृथग्विधं विविधा च पृथक् चेष्टा दैवं चैवात्र पञ्चमं प्रश्न भक्ति एवं मुक्ति मध्ये श्रेष्ठ कौन उत्तर ब्रह्मभूत प्रसन्नात्मा शोच दिन कांक्षति समस्तर्विशभूतेषु मद्भक्ति लभते पराम प्रश्न आम जीवन रे किपरि शांति प्राप्त हो पार उत्तर मनोना भव मद्भक्त मध्याजी मांग नमस्कुर मांग सत्यं ते प्रति जान प्रियमे प्रश्न भगवान को किपरि आम प्राप्त हो पार उत्तर सर्वधर्मा परित्यज्य मामेक शरण प्रज अहं तांग सर्वपापेभ्यो मुक्ति सैमा शुच प्रश्न ऐश्वर्य विजय नीति एवं अलौकिक शक्ति कहा सत्र रही था उत्तर जत्र जोगेश्वर कृष्ण जत्र पार्थ धनुधर तत्र श्री विजयभूति ध्रुवा नीति ओम नमो भगवते वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय।